आकाशवाणी। संवाद पढ़ुछन्ति सुचिस्मिता साहू। मुख्य संवाद, देशर गरीब तथा मध्यमित छात्रछात्रीको निशुल्क अनलाइन प्रशिक्षण प्रदान कराजिब बोली घोषणा गले प्रधानमन्त्री। पूर्वतन प्रधानमन्त्री अटल बिहारी वाजपेयीको पुण्यतिथि अवसरले श्रद्धाञ्जली अर्पण गले राष्ट्रपति, उपराष्ट्रपति ओ प्रधानमन्त्री। ନୂଆଦିଲ୍ଲୀଠାରେ ଆସନ୍ତାକାଲି ଆରମ୍ଭ ହେବ ଜଳବାୟୁ ପରିବର୍ତ୍ତନ ଓ ନିରନ୍ତର ବିକାଶ ଆଧାରିତ ବ୍ରିକ୍ସ ପରିବେଶ କାର୍ଯ୍ୟଗୋଷ୍ଠୀ ବୈଠକ। ଝାଡ଼ଖଣ୍ଡରେ ଜୋର ଧରୁଛି ଛାତ୍ର ଆନ୍ଦୋଳନ ଏବଂ ବର୍ଷା ଯୋଗୁଁ ଆରମ୍ଭ ହୋଇପାରିନି ଗାଲେ ଟେଷ୍ଟର ଦ୍ୱିତୀୟ ଦିନର ଖେଳ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ଗରିବ ତଥା ମଧ୍ୟବିତ୍ତ ଛାତ୍ରଛାତ୍ରୀଙ୍କ ପାଇଁ ମାଗଣା ଅନ୍ଲାଇନ୍ ପ୍ରଶିକ୍ଷଣ ପ୍ରଦାନ ବ୍ୟବସ୍ଥାର ଘୋଷଣା କରିଛନ୍ତି। 80ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଲାଲକିଲ୍ଲାରୁ ଗତକାଲି ଦେଶବାସୀଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀଙ୍କର ପାରିବାରିକ ଆର୍ଥିକ ବୋଝକୁ ଏହି ନିଷ୍ପତ୍ତି ସହଯୋଗ ପ୍ରଦାନ କରିବ। ପ୍ରମୁଖ ଶିକ୍ଷକଙ୍କ ନେତୃତ୍ୱରେ ପ୍ରଶିକ୍ଷାର୍ଥୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ନେଇ ଏହା ଏକ ଉଲ୍ଲେଖନୀୟ ପଦକ୍ଷେପ ବୋଲି ଶ୍ରୀ ମୋଦି ବର୍ଣ୍ଣନା କରିଛନ୍ତି।
ବିଭିନ୍ନ ପରୀକ୍ଷା ଫ୍ରି ଅନ୍ଲାଇନ୍ କୋଚିଂ ହମଲେ କରିବା କା ନିର୍ଣ୍ଣୟ କିଆ ହେ। ଡିଜିଟାଲ ପବ୍ଲିକ ଇନଫ୍ରାଷ୍ଟ୍ରକ୍ଚର ହେ, ହମାରେ ପାସ ଉତ୍ତମ ଟ୍ୟାଲେଣ୍ଟ ହେ, ଟିଚର୍ସ ହେ, ଉନ୍ ସଂସାଧନକୁ ଯୋଡ଼ କରକେ ହମ ଦେଶ କେ ନୌଜବାନଙ୍କୁ ଫ୍ରି କୋଚିଂ ଦେନେ କା ଏକ ପୁରା ନେଟୱର୍କ ହମ ଖଡ଼ା କରନେ ବାଲେ ହେ।
ପ୍ରଧାନମନ୍ତ୍ରୀ କହିଛନ୍ତି, ଆଗାମୀ ଏକ ବର୍ଷ ମଧ୍ୟରେ 1 କୋଟି ଯୁବକଙ୍କୁ କୃତ୍ରିମ ବୁଦ୍ଧିମତା କ୍ଷେତ୍ରରେ ତାଲିମ ପ୍ରଦାନ କରାଯିବ। ସେମାନଙ୍କୁ ବିଶ୍ୱସ୍ତରୀୟ ଏଆଇ କ୍ଷେତ୍ରରେ ନେତୃତ୍ୱ ନେବାକୁ ଏହା ସହଯୋଗ ପ୍ରଦାନ କରିବ ବୋଲି ଶ୍ରୀ ମୋଦି କହିଛନ୍ତି। ତେବେ ଗୁଣବତ୍ତା, ଦକ୍ଷତା ଓ ମୂଲ୍ୟ ନିର୍ଦ୍ଧାରଣ ଉପରେ ଧ୍ୟାନ କେନ୍ଦ୍ରୀଭୂତ କରିବାକୁ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ପ୍ରଦାନ କରିଛନ୍ତି।
मैं देश के नौजवानों के लिए घोषणा करना चाहता हूं, हमने तय किया है कि आने वाले 1 वर्ष में 1 करोड़ युवाओं को एआई स्किल के लिए ट्रेनिंग देने का हम काम करेंगे।
ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଆଜି ହେଉଛି ପୁଣ୍ୟତିଥି। ଦେଶବାସୀ ତାଙ୍କ ଅମ୍ଳାନ୍ନ ସ୍କୃତି ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି। 2018 ଅଗଷ୍ଟ 16 ତାରିଖରେ ଶ୍ରୀ ବାଜପେୟୀ ପରଲୋକ ଗମନ କରିଥିଲେ। 3 ଥର ପ୍ରଧାନମନ୍ତ୍ରୀ ଭାବେ ସେ କାର୍ଯ୍ୟ କରିଛନ୍ତି। 1996 ମସିହାରେ ତାଙ୍କର ପ୍ରଥମ କାର୍ଯ୍ୟକାଳ ମାତ୍ର 13 ଦିନ ପାଇଁ ରହିଥିଲା। 1998ରୁ 1999 ପର୍ଯ୍ୟନ୍ତ 11 ମାସ ପାଇଁ ଦ୍ୱିତୀୟ ଏବଂ 1999ରୁ 2004 ପର୍ଯ୍ୟନ୍ତ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ସେ ଦାୟିତ୍ୱ ନିର୍ବାହ କରିଥିଲେ। 2015 ମସିହାରେ ତାଙ୍କୁ ଭାରତର ସର୍ବୋଚ୍ଚ ନାଗରିକ ସମ୍ମାନ ଭାରତ ରତ୍ନରେ ସମ୍ମାନିତ କରାଯାଇଥିଲା। ନୂଆଦିଲ୍ଲୀରେ ସଦୈବ ଅଟଳ ସ୍ମାରକୀରେ ବହୁ ନେତୃସ୍ଥାନୀୟ ବ୍ୟକ୍ତି ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ଲୋକସଭା ବାଚସ୍କତି ଓମ୍ ବିର୍ଲା ପ୍ରମୁଖ ଆଜି ସ୍ମାରକୀରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି। ଉପରାଷ୍ଟ୍ରପତି ଶ୍ରୀ ରାଧାକ୍ରିଷ୍ଣନ ସାମାଜିକ ଗଣମାଧ୍ୟମ ପୋଷ୍ଟରେ କହିଛନ୍ତି, ଶ୍ରୀ ବାଜପେୟୀଙ୍କ ଜୀବନାଦର୍ଶ ସବୁବେଳେ ପରବର୍ତ୍ତୀ ପିଢ଼ି ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ। ଦେଶର ପ୍ରଗତିରେ ସ୍ୱର୍ଗତଃ ବାଜପେୟୀଙ୍କ ଅବଦାନ ଅତୁଳନୀୟ ବୋଲି ଉପରାଷ୍ଟ୍ରପତି ବର୍ଣ୍ଣନା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱର୍ଗତଃ ବାଜପେୟୀଙ୍କୁ ଜଣେ ଅସାଧାରଣ ରାଜନେତା ବୋଲି ବର୍ଣ୍ଣନା କରିଛନ୍ତି। ତାଙ୍କ ନେତୃତ୍ୱ ବିଭିନ୍ନ କ୍ଷେତ୍ରରେ ଦେଶକୁ ଅଧିକ ସଶକ୍ତ କରିଥିଲା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସୁଶାସନ ଏବଂ ଜନକଲ୍ୟାଣ କ୍ଷେତ୍ରରେ ସ୍ୱର୍ଗତଃ ବାଜପେୟୀଙ୍କ ମାର୍ଗଦର୍ଶନ ଦେଶବାସୀଙ୍କୁ ପ୍ରେରଣା ପ୍ରଦାନ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି, ସ୍ୱର୍ଗତଃ ବାଜପେୟୀ ଜଣେ ଦେଶପ୍ରେମୀ ରାଜନେତା ଥିଲେ। ତାଙ୍କର ଜୀବନର ପ୍ରତ୍ୟେକ ମୁହୂର୍ତ୍ତ ଦେଶସେବା ପାଇଁ ଉତ୍ସର୍ଗୀକୃତ ଥିଲା ବୋଲି ସେ କହିଛନ୍ତି। ଲୋକସଭା ବାଚସ୍କତି ଓମ୍ ବିର୍ଲା ସ୍ୱର୍ଗତଃ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଛନ୍ତି, ଜନସେବା ଏବଂ ଦେଶପ୍ରତି ସମର୍ପଣ ଭାବର ସେ ଥିଲେ ଏକ ପ୍ରତୀକ। ନୂଆଦିଲ୍ଲୀରେ ଆସନ୍ତା ମଙ୍ଗଳବାର ଦିନ 12ଶ ବ୍ରିକ୍ସ ପରିବେଶ ମନ୍ତ୍ରୀଙ୍କ ବୈଠକ ଅନୁଷ୍ଠିତ ହେବ। ଏହାର ଅବ୍ୟବହିତ ପୂର୍ବରୁ ଆସନ୍ତାକାଲି ଜଳବାୟୁ ପରିବର୍ତ୍ତନ ଏବଂ ନିରନ୍ତର ବିକାଶ ଆଧାରିତ ପରିବେଶ କାର୍ଯ୍ୟଗୋଷ୍ଠୀ ଓ ଯୋଗାଯୋଗ ଗୋଷ୍ଠୀର ବୈଠକ ଅନୁଷ୍ଠିତ ହେବା ନେଇ କାର୍ଯ୍ୟସୂଚୀ ରହିଛି। ଭାରତର ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଉଥିବା ଏହି ବୈଠକରେ ନିରନ୍ତରତା, ନବସୃଜନ, ସହଯୋଗ ଏବଂ ବିକାଶ ଆଧାରିତ ବିଭିନ୍ନ ପ୍ରସଙ୍ଗ ନେଇ ଆଲୋଚନା ହେବ। ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ବୈଠକରେ ଅଧ୍ୟକ୍ଷତା କରିବେ। ଏ ସମ୍ପର୍କରେ ସୂଚନା ଦେଇ ମନ୍ତ୍ରଣାଳୟ କହିଛି, ବିଭିନ୍ନ ପ୍ରସଙ୍ଗରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ତଥା ସଦସ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ପରିବେଶଗତ ସହଯୋଗକୁ ଅଧିକ ସୁଦୃଢ଼ କରିବା ନେଇ ଏହି ବୈଠକ ଏକ ମଞ୍ଚ ପ୍ରଦାନ କରିବ। ଝାଡ଼ଖଣ୍ଡରେ ଚାଲିଥିବା ଛାତ୍ର ଆନ୍ଦୋଳନ ଅଧିକ ତୀବ୍ର ହେଉଛି। ରାଜ୍ୟସ୍ତରୀୟ ନିଯୁକ୍ତି ପରୀକ୍ଷାରେ ଅନିୟମିତତା ଅଭିଯୋଗରେ ଆଶାୟୀ ପରୀକ୍ଷାର୍ଥୀଙ୍କ ପକ୍ଷରୁ ପ୍ରତିବାଦ ଜାରି ରହିଛି। ଆଜି ଝାଡ଼ଖଣ୍ଡର ସମସ୍ତ ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଓ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ କୁଶପୁତ୍ତଳିକା ଦାହ କରିବାକୁ ପ୍ରତିବାଦକାରୀମାନେ ନିଷ୍ପଭି ନେଇଛନ୍ତି। ଏହି ଆନ୍ଦୋଳନ ଆଜି 22 ଦିନରେ ପହଞ୍ଚିଛି। ରାଞ୍ଚିର ଆଲବର୍ଟ ଏକା ଚୌକ୍ଠାରେ କୁଶପୁତ୍ତଳିକା ଦାହ ନେଇ ପ୍ରତିବାଦକାରୀଙ୍କ ପକ୍ଷରୁ ପଦକ୍ଷେପ ନିଆଯାଇଛି। ପ୍ରତିବାଦକାରୀ ଜେପିଏସ୍ସି ପରୀକ୍ଷା ବାତିଲ ଏବଂ ଜେଏସ୍ଏସ୍ସି ପରୀକ୍ଷାରେ ଅନିୟମିତତା ନେଇ ସିବିଆଇ ତଦନ୍ତ କରିବାକୁ ଦାବି କରି ଏହି ପ୍ରତିବାଦ ଚଳାଇଛନ୍ତି। ପ୍ରତିବାଦକାରୀମାନେ ମଧ୍ୟ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଇସ୍ତଫା ଦାବି କରିଛନ୍ତି। ଆସନ୍ତା 20 ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ନେଇ ସେମାନେ ଡାକରା ଦେଇଛନ୍ତି। ଜାତୀୟ ପରୀକ୍ଷା ସଂସ୍ଥା ଏନ୍ଟିଏ ପକ୍ଷରୁ ୟୁଜିସି ନେଟ୍ ଜୁନ୍ 2026 ପରୀକ୍ଷାର 84 ବିଷୟ ପାଇଁ ଅସ୍ଥାୟୀ ଉତ୍ତର ଖାତା ପ୍ରକାଶ ପାଇଛି। ଆସନ୍ତା 18 ତାରିଖ ପର୍ଯ୍ୟନ୍ତ ଏ ସଂକ୍ରାନ୍ତ ଆପତ୍ତି ଦାଖଲ ପ୍ରକ୍ରିୟା ଜାରି ରହିବ। ଏନ୍ଟିଏ କହିଛି ପ୍ରତିଟି ଆପତ୍ତି ପାଇଁ 200 ଟଙ୍କା ଲେଖାଏଁ ଦେୟ ସହ ଆବଶ୍ୟକୀୟ ଦସ୍ତାବିଜ୍ ପ୍ରମାଣ ଆକାରରେ ଦାଖଲ କରିବାକୁ ପଡ଼ିବ। ଇଂରାଜୀ, ବାଣିଜ୍ୟ, ସମାଜ ବିଜ୍ଞାନ ତିନୋଟି ବିଷୟର ପ୍ରଶ୍ନପତ୍ରରେ ଥିବା ତ୍ରୁଟିଗୁଡ଼ିକର ଯାଞ୍ଚ ପାଇଁ ଏକ ସ୍ୱତନ୍ତ୍ର କମିଟି ଗଠନ କରାଯାଇଥିବା ଏନ୍ଟିଏ ପକ୍ଷରୁ ସୂଚନା ଦିଆଯାଇଛି। ଏନ୍ଟିଏର ସରକାରୀ ୱେବ୍ସାଇଟ୍ରେ ପ୍ରଦତ୍ତ ସୂଚନା ଅନୁଯାୟୀ ପଦକ୍ଷେପ ଗ୍ରହଣ କରିବାକୁ ପରୀକ୍ଷାର୍ଥୀମାନଙ୍କୁ ପରାମର୍ଶ ଦିଆଯାଇଛି। ଜନଜାତି ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ କହିଛନ୍ତି ସମନ୍ୱିତ ଆଦିବାସୀ ବିକାଶ ସଂସ୍ଥା ଓ ପ୍ରକଳ୍ପ ସରକାରୀ ପଦକ୍ଷେପ ଏବଂ ଜନଜାତି ସମ୍ପ୍ରଦାୟ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ସେତୁ ଭାବେ କାର୍ଯ୍ୟ କରୁଛି। ଆଇଟିଡିଏ ଏବଂ ଆଇଟିଡିପି କାର୍ଯ୍ୟାନ୍ୱୟନ ନିର୍ଦ୍ଦେଶାବଳୀକୁ ଉନ୍ମୋଚନ କରିବା ଅବସରରେ ମନ୍ତ୍ରୀ ଶ୍ରୀ ଓରାମ ଏହା କହିଛନ୍ତି। ସେ କହିଛନ୍ତି ଏକ ବ୍ୟାପକ ପରାମର୍ଶଗତ ଏବଂ ପ୍ରମାଣ ଆଧାରିତ ଏହି ନିର୍ଦ୍ଦେଶାବଳୀ ଜନଜାତି ବିକାଶକୁ ଅଧିକ ତ୍ୱରାନ୍ୱିତ କରିବ। ଧର୍ତ୍ତୀ ଆବା ଜନଜାତି ଗ୍ରାମ ଉତ୍କର୍ଷ ଅଭିଯାନ ଏବଂ ପ୍ରଧାନମନ୍ତ୍ରୀ ଜନମନ ପଦକ୍ଷେପ ମାଧ୍ୟମରେ ଏହି ପ୍ରକଳ୍ପ ଦୁଇଟିରେ ଉଲ୍ଲେଖନୀୟ ସଫଳତା ହାସଲ ହୋଇଛି। ଏ ସଂକ୍ରାନ୍ତ ଇକୋସିଷ୍ଟମକୁ ସୁଦୃଢ଼ କରିବା ସହ ସମନ୍ୱୟ, ଉତ୍ତରଦାୟିତ୍ୱ ଏବଂ କାର୍ଯ୍ୟାନ୍ୱୟନ ଅଧିକ ସଶକ୍ତ ହୋଇପାରିଛି। ଜନଜାତି ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ 17 ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର 200 ଅଧିକ ଶାଖା ପ୍ରକଳ୍ପକୁ ଅନ୍ତର୍ଭୁକ୍ତ କରି ଏହି ନିର୍ଦ୍ଦେଶାବଳୀ ଜନଜାତି ବିକାଶ ନିମନ୍ତେ ଏକ ରୋଡ୍ମ୍ୟାପ୍ ପ୍ରସ୍ତୁତ କରିଛି। ରାମକୃଷ୍ଣ ପରମହଂସଙ୍କର ପୁଣ୍ୟତିଥିରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସାମାଜିକ ଗଣମାଧ୍ୟମର ଏକ ପୋଷ୍ଟରେ ଶ୍ରୀ ଶାହା କହିଛନ୍ତି ଆଧୁନିକ ଭାରତର ମହାନ ଚିନ୍ତକ ଏବଂ ମା' କାଳୀଙ୍କର ଏକନିଷ୍ଠ ଭକ୍ତ ଶ୍ରୀ ରାମକୃଷ୍ଣ ପରମହଂସ ଭାରତୀୟ ସନାତନ ପରମ୍ପରାର ଗଭୀର ଶକ୍ତି ଓ ଆଧ୍ୟାତ୍ମିକ ଚେତନା ପ୍ରତ୍ୟେକ ବ୍ୟକ୍ତିଙ୍କ ନିକଟରେ ପହଞ୍ଚାଇଥିଲେ। ସ୍ୱରାଷ୍ଟ୍ରମନ୍ତ୍ରୀ କହିଛନ୍ତି ଶ୍ରୀ ରାମକୃଷ୍ଣ କେବଳ ଧର୍ମକୁ ବିଶ୍ୱାସରେ ପରିଣତ କରିନଥିଲେ ବରଂ ସେବା ଓ ମାନବ କଲ୍ୟାଣର ଏକ ମାଧ୍ୟମ ମଧ୍ୟ ରହିଥିଲେ। ତାଙ୍କର ଉଚ୍ଚ ଚିନ୍ତାଧାରା ଏବଂ ଆଦର୍ଶ ସବୁଦିନ ପାଇଁ ମାନବ ସମାଜକୁ ମାର୍ଗଦର୍ଶନ କରି ଚାଲିଥିବ ବୋଲି ଶ୍ରୀ ଶାହା କହିଛନ୍ତି। କ୍ରିକେଟ୍ ଶ୍ରୀଲଙ୍କାର ଗାଲେଠାରେ ଚାଲିଥିବା ଭାରତ ଶ୍ରୀଲଙ୍କା ଚଳିତ ସିରିଜ୍ର ପ୍ରଥମ ଟେଷ୍ଟ ମ୍ୟାଚ୍ରେ ଆଜି ଦ୍ୱିତୀୟ ଦିନର ଖେଳ ବର୍ଷା ଯୋଗୁଁ ବାଧାପ୍ରାପ୍ତ ହୋଇଛି। ସମ୍ବାଦ ପ୍ରସ୍ତୁତ ହେଲାବେଳକୁ ଖେଳ ଆରମ୍ଭ ହୋଇନଥିଲା। ଭାରତ ଆଜିର ଦ୍ୱିତୀୟ ଦିନର ବ୍ୟାଟିଂ ଗତକାଲିର ପ୍ରଥମ ଇନିଂସ୍ ସ୍କୋର 2 ବିନିମୟରେ 288 ରନ୍ରୁ ଆରମ୍ଭ କରିବ। ଦେବଦତ୍ତ ପାଡିକଲ 131 ରନ୍ ଏବଂ ରିଷଭ ପନ୍ଥ 27 ରନ୍ କରି ଅପରାଜିତ ଅଛନ୍ତି। ଏହି ମ୍ୟାଚ୍ରେ ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଛି। ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧି ଷ୍ଟାଡିୟମ୍ରେ ଆସନ୍ତାକାଲିଠାରୁ ବିଡବ୍ଲ୍ୟଏଫ୍ ବିଶ୍ୱ ଚାମ୍ପିୟନ୍ସିପ୍ ଆରମ୍ଭ ହେବ। 2009 ପରେ ଦ୍ୱିତୀୟ ଥର ପାଇଁ ଭାରତ ଏହି ଟୁର୍ଣ୍ଣାମେଣ୍ଟର ଆୟୋଜନ କରୁଛି। ଏହି ପ୍ରତିଯୋଗିତା ଆସନ୍ତା 23 ତାରିଖ ପର୍ଯ୍ୟନ୍ତ ଚାଲିବ। ମହିଳା ସିଙ୍ଗଲ୍ସ ବିଭାଗରେ ପିଭି ସିନ୍ଧୁ ଭାରତର ନେତୃତ୍ୱ ନେବେ। ପୁରୁଷ ଏକକ ବର୍ଗରେ ଆୟୁଷ ସେଠି ପ୍ରଥମ ରାଉଣ୍ଡରେ ପୂର୍ବଥରର ଚାମ୍ପିୟନ୍ ତଥା ଶୀର୍ଷ ମାନ୍ୟତାପ୍ରାପ୍ତ ଚୀନ୍ର ସି ୟୁକିଙ୍କ ସହ ମୁକାବିଲା କରିବେ। ପୁରୁଷ ଡବଲ୍ସ ଯୋଡ଼ିରେ ସାତ୍ତ୍ୱିକ ସାଇରାଜ ରାଙ୍କି ରେଡ୍ଡି ଏବଂ ଚିରାଗ ସେଠି ଭାରତର ପଦକ ଆଶାୟୀ ରହିବେ। ତ୍ରିଶା ଜଲି ଏବଂ ଗାୟତ୍ରୀ ଗୋପୀଚାନ୍ଦ ମହିଳା ଯୁଗଳ ମୁକାବିଲାର ନେତୃତ୍ୱ ନେବେ ଏବଂ ଧ୍ରୁବ କପିଳା ଓ ତନିଷା କ୍ରିଷ୍ଟୋ ମିଶ୍ରିତ ଯୁଗଳ ଅଭିଯାନର ନେତୃତ୍ୱ ନେବେ। ମୁଖ୍ୟ ସମ୍ବାଦ ପୁଣି ଥରେ। ଦେଶର ଗରିବ ତଥା ମଧ୍ୟବିତ୍ତ ଛାତ୍ରଛାତ୍ରୀଙ୍କୁ ନିଃଶୁଳ୍କ ଅନ୍ଲାଇନ୍ ପ୍ରଶିକ୍ଷଣ ପ୍ରଦାନ କରାଯିବ ବୋଲି ଘୋଷଣା କଲେ ପ୍ରଧାନମନ୍ତ୍ରୀ। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପୁଣ୍ୟତିଥି ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ। ନୂଆଦିଲ୍ଲୀଠାରେ ଆସନ୍ତାକାଲି ଆରମ୍ଭ ହେବ ଜଳବାୟୁ ପରିବର୍ତ୍ତନ ଓ ନିରନ୍ତର ବିକାଶ ଆଧାରିତ ବ୍ରିକ୍ସ ପରିବେଶ କାର୍ଯ୍ୟଗୋଷ୍ଠୀ ବୈଠକ। ଝାଡ଼ଖଣ୍ଡରେ ଜୋର୍ ଧରୁଛି ଛାତ୍ର ଆନ୍ଦୋଳନ ଏବଂ ବର୍ଷା ଯୋଗୁଁ ଆରମ୍ଭ ହୋଇପାରିନି ଗଲେ ଟେଷ୍ଟର ଦ୍ୱିତୀୟ ଦିନର ଖେଳ। ସମ୍ବାଦ ଶେଷ ହେଲା।